ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ମେକ୍ ଇନ୍ ଇଣ୍ଡିଆ ଅଭିଯାନକେ ପୁର୍ଲା 10 ବର୍ଷ। ଏ ଅଭିଯାନ ଦେଶକେ ଉତ୍ପାଦନ ଆର୍ ଉଦ୍ଭାବନର ଶକ୍ତି ବନାବାର ଦିଗେ ଭାରତୀୟଙ୍କର ସାମୁହିକ ସଂକଳ୍ପକେ ଦର୍ଶାଉଛି, କହିଲେ ପ୍ରଧାନମନ୍ତ୍ରୀ। ଖୁବ୍ ଜଲ୍ଦି ଆଉ 25 ଲକ୍ଷ ମହିଳାଙ୍କୁ ମିଳିବା ସୁଭଦ୍ରା ଯୋଜନାର ପହିଲା କିସ୍ତି ଟଙ୍କା, କହିଲେ ମୁଖ୍ୟମନ୍ତ୍ରୀ। ଆଇବା କାଲି ଓଡ଼ିଶା ଆସୁଛନ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆର୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ଆଉ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ଆଇବା କାଲି ସକାଳ ତ ଚଡ଼କ ମାରିକରି ହୋଇପାରେ ବନିହା ବର୍ଷା। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଆଜ ସଫଳତାର ସଙ୍ଗେ 10 ବର୍ଷରେ ପହଞ୍ଚିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନଟି ସାମିଲ ହୋଇକରି ଅଭିଯାନକେ ସଫଳତା ଦେଇଥିବାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍। ସାମାଜିକ ଗଣମାଧ୍ୟମ ଜରିଏ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ମେକ୍ ଇନ୍ ଇଣ୍ଡିଆ ଦେଶକେ ଗୋଟିଏ ଉତ୍ପାଦନ ଆର୍ ଉଦ୍ଭାବନର ଶକ୍ତି ବନାବାରକେ 140 କୋଟି ଭାରତୀୟଙ୍କର ସାମୁହିକ ସଂକଳ୍ପକେ ଦର୍ଶାଉଛି। ଭିନ୍ ଭିନ୍ କ୍ଷେତ୍ରର ରପ୍ତାନୀ ବଢ଼ାବାର ସଙ୍ଗେ ଯୁଆନମାନଙ୍କର ଦକ୍ଷତା ବିକାଶ ତ୍ୱରାନ୍ୱିତ ହୋଇଛି। ମେକ୍ ଇନ୍ ଇଣ୍ଡିଆ ଜରିଏ ଦେଶର ଅର୍ଥନୀତି ଜବର ହେବାର ସଙ୍ଗେ 2047 ବିକଶିତ ଭାରତର ସପନ ସାକାର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମଟି ତାଙ୍କର ପୋଷ୍ଟଟି କହିଛନ୍। ସଂସ୍କାର କ୍ଷେତ୍ରର ଭାରତର ଅଗ୍ରଗତି ଜାରି ରହିବା ଆର୍ ସଭେ ମିଳିମିଶିକରି ଗୋଟିଏ ଆତ୍ମନିର୍ଭର ଆର୍ ବିକଶିତ ଭାରତ ତିଆରବାରଟି ସହଭାଗୀ ହେବାରକେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍। ମେକ୍ ଇନ୍ ଇଣ୍ଡିଆ ଅଭିଯାନ 2014 ସେପ୍ଟେମ୍ବର 25 ମୁଲିଥିଲା। ଏହି ଯୋଜନା ଜରିଏ ଦେଶର ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଆର୍ ଷ୍ଟାର୍ଟଅପ୍ ଉଦ୍ୟୋଗମାନଙ୍କୁ ଅତ୍କା ତହକ ଦିଆଯାଇଥିଲା। ହେଥିଲାଗି ଭାରତ ଏଛନ୍କା ପୃଥିବୀର 3 ସବୁନୁ ବଡ଼ ମୋବାଇଲ୍ ନିର୍ମାତା ହେବାର ଗୌରବ ଅର୍ଜନ କରିଛି। ଦେଶର ମୋବାଇଲ୍ ଆମଦାନୀ 85% କମିଛି। ଭିନ୍ ଭିନ୍ କ୍ଷେତ୍ରର ଉତ୍ପାଦ ଭିତ୍ତିକ ପ୍ରୋହାହନ ଯୋଜନା ଲାଗି 128,000 କୋଟି ଟଙ୍କା ବିନିଯୋଗ କରାଯାଇଛି। କୋଭିଡ୍ ଟିକା ଉଦ୍ଭାବନ କରିକରି ଭାରତ ବିଶ୍ୱସ୍ତ ନମାୟନ୍ତା ପାଇବାର ସଙ୍ଗେ ଭିନ୍ ଭିନ୍ ଦେଶକେ କୋଭିଡ୍ ଟିକା ଦେଇଛି। ଖୁବ୍ ଜଲ୍ଦି ଆଉ 25 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ପହିଲା କିସ୍ତି ଟଙ୍କା ମିଳିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆଜି ଭୁବନେଶ୍ୱରର ବିଜେପିର ଗୋଟିଏ ଦଳୀୟ କାର୍ଯ୍ୟକ୍ରମଟି ଯୋଗ ଦେଇକରି ସେ କହିଛନ୍ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥାଟି ନୁହେଁ, ସେ କାମଟି ବିଶ୍ୱାସ କରସନ୍। ଶ୍ରୀ ମୋଦି 3 ଲାଗି ଦେଶର ନେତୃତ୍ୱ ନେଉଥିବାରୁ ବିକାଶର ଧାରା ତ୍ୱରାନ୍ୱିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସିଆଡ଼େ ସୁଭଦ୍ରା ଯୋଜନାଟି ଏପଟକ 92 ଲକ୍ଷ ମହିଳା ଦରଖାସ୍ତ କରିସାରିଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଆର୍ ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ହପ୍ତେ ଭିତରେ ଆବେଦନକାରୀଙ୍କ ସଂଖ୍ୟା 1 କୋଟି ପହଞ୍ଚିଯିବା ଆଉ ସବୁ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାଟି ଆର୍ଥିକ ସାହାଯ୍ୟ ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ଏପଟକ 25,11,000 ମହିଳାଙ୍କୁ ସୁଭଦ୍ରା ଯୋଜନା ଟଙ୍କା ଦିଆସରିଛି ବୋଲି ସେ ସୂଚନା ଦେବାର ସଙ୍ଗେ ଆଇବା ବଛର ମାର୍ଚ୍ଚ 8 ସବୁ ଯୋଗ୍ୟ ହିତାଧିକାରୀ ଏକାସଙ୍ଗେ 2 କିସ୍ତି ଟଙ୍କା ପାଇବେ ବୋଲି କହିଛନ୍। ଭୁବନେଶ୍ୱରର ଆଇବା 27 ଆର୍ 28 2 ଧରିକରି ଜିଲ୍ଲାପାଳ ସମ୍ମିଳନୀ ହେବାରକେ ଯାଉଛି। ହେତାର ଆଗନୁ ଗଲାକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଟି ସଚିବ ସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ସରକାରଙ୍କର ଗଲା 100 କାର୍ଯ୍ୟକ୍ରମ ଆର୍ ଯୋଜନାକେ ତ୍ୱରାନ୍ୱିତ କରିବାର ସଙ୍ଗେ ବିଭାଗମାନଙ୍କର ପ୍ରଦର୍ଶନଟି ଉନ୍ନତି ଆନ୍ବାରକେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଥିଲେ। ଏକ ପେଡ୍ ମା କେ ନାମ ଅଭିଯାନକେ ଖୁବ୍ ସଫଳତା ମିଳିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫ ଏ ମାସର ଶେଷ ତକ 80 କୋଟି ଗଛ ଚାରା ଲଗାବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଆଇଷ୍ଠାନୁ ସେ ଲକ୍ଷ୍ୟ ହାସଲ ହୋଇସାରିଛି ବୋଲି କେନ୍ଦ୍ର ପତ୍ର ସୂଚନା କାର୍ଯ୍ୟାଳୟ ତରଫ କୁହାଯାଇଛି। ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ଆଜି ହେଉଛି 109 ଜୟନ୍ତୀ। ଅନ୍ତ୍ୟୋଦୟ ଆର୍ ଗରିବ କଲ୍ୟାଣ କ୍ଷେତ୍ରର ତାଙ୍କର ଅବଦାନକେ ସୁର୍ତ୍ତା କରିକରି ଆଜିର ଦିନକେ ସାରା ଦେଶ ଅନ୍ତ୍ୟୋଦୟ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଜ୍ୟପାଳ ରଘୁବର ଦାସ ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଣ୍ଡିତ ଦୀନଦୟାଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଭୁବନେଶ୍ୱର ଜୟଦେବ ଭବନରେ ହୋଇଥିବା ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ, ପୂର୍ତ୍ତ ଆଉ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ସେନ୍ତା ଉପମୁଖ୍ୟ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଲାଙ୍ଗୀରନ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସଙ୍ଗେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସୁର୍ତା କରବାର ସଙ୍ଗେ ତାଙ୍କର ଆଦର୍ଶତି ଆଗ୍କେ ବଢ଼ବାର ସଙ୍ଗେ ଆହ୍ୱାନ ଦେଇଛନ୍। ବୌଦ୍ଧନ ଭାରତୀୟ ଜନତା ପାର୍ଟି ତରଫୁ ହୋଇଥିବା ଜୟନ୍ତୀ କାର୍ଯ୍ୟକ୍ରମଟି ସରକାରୀ ଦଳର ମୁଖ୍ୟ ସଚେତକ ଆର୍ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇକରି ପଣ୍ଡିତ ଦୀନଦୟାଲଙ୍କ ଜୀବନ ଆର୍ ଆଦର୍ଶ ଉପରେ ଆଲୋଚନା କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆର୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଇବାକାଲ ଓଡ଼ିଶା ଗସ୍ତନ ଆସୁଛନ୍ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍। ସେ କହିଛନ୍ ଯେ ଶ୍ରୀ ନଡ୍ଡା ଦଳର ସଦସ୍ୟତା ଅଭିଯାନ ବାବଦ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକଟି ଯୋଗ ଦେଇକରି ଦଳୀୟ ସାଂସଦ ବିଧାୟକ ଆର୍ ପଦାଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 114 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଆଇବା 27 ତାରିଖ ତକ୍ ମାହାଲିଆ ଫୋନ୍ ନମ୍ଘର 1800117800 କେ ଡାଏଲ କରିକି ଲୋକେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀ ପଠାଇ ପାରିବେ। ଇତା ଛଡ଼ା 1922 ଫୋନ୍ ନମ୍ଘରଟି ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ମିଳିପାରୁଥିବା ଲିଙ୍କ୍ ଥିବେ ସନ୍ଦେଶ ଦେଇପାରିବେ। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ଆଜି ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜିଲ୍ଲାନ ସରକାରଙ୍କ ଭିନ୍ ଭିନ୍ ଯୋଜନା ବାବଦେ ସମୀକ୍ଷା ବୈଠକ କରିଛନ୍। ସରକାରଙ୍କ ଭିନ୍ ଭିନ୍ ଯୋଜନାର ସଫଳ ରୂପାୟନ ଦିଗେ ଅଧିକାରୀମାନେ ଆନ୍ତରିକତାର ସଙ୍ଗେ କାମ କରବାରକେ ସେ ପରାମର୍ଶ ଦେଇଛନ୍। ସମୀକ୍ଷା ବୈଠକଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ସହିତ ଭିନ୍ ଭିନ୍ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଓଏଚ୍ପିସିର ଚିପିଲମା ୟୁନିଟ୍ର ଦେଖରେଖ କାମ ଲାଗି ଆଇବାକାଲ ଗୁରୁବାର ଦିନ ସକାଳର 6 ବଜେରୁ ଉପରବେଳା 6 ବଜେ ତକ୍ ସମ୍ୟଲପୁର ଜିଲ୍ଲାର ହୁମା ଧମା ଚିପିଲମା ବସନ୍ତପୁର ସାହାସପୁର ହାତୀବାରୀ ଜୁଜୁମୁରା ଗୁଣ୍ଡେରପୁର ଗୋଶାଲା ଗୋଡ଼ଭୋଗା ଆର୍ ଇତାର ଆଖରପାଖର ଇଲାକାକେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। ଟିପିଡବ୍ଲ୍ୟଓଡିଏ ତରଫୁ ଗୋଟିଏ ପ୍ରେସ୍ ବିଜ୍ଞପ୍ତି ଜରିଏ ଏ ବାବଦେ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନଟି ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟନ ରହୁଥିବା ଆଦିମ ଜନଜାତି ଚୋକଟିଆ ଭୁଞ୍ଜିଆ ପରିବାରମାନଙ୍କ ଲାଗି କୋମନା ବ୍ଲକ୍ଟି 423ଟା ଘର ମଞ୍ଜୁର ହୋଇଛି। ସେ ଭିତରୁ 12ଟା ଘର ତିଆରି କାମ ପୂରା ହୋଇସାରିଥିବା ବିଡିଓ ସୀତାଂଶୁ ଶେଖର ସାମଲ କହିଛନ୍। ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଡାକ୍ତରଖାନା ପରିସରର ସଫେଇ କାମ କରାଯାଇଥିଲା। ସେନ୍ତା ବରଗଡ଼ ଜିଲ୍ଲାର ଭଟଲି ପାଖର ଭାରତୀୟ ହସ୍ତତନ୍ତ ବୈଷୟିକ ପ୍ରତିଷ୍ଠାନର ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ଛାତ୍ରଛାତ୍ରୀମାନେ ପ୍ରତିଷ୍ଠାନ ପରିସରକେ ସଫାସୁତୁରା ରଖବାର ସଙ୍ଗେ ଆଖରପାଖର ଗାଁ ଲୋକ ସ୍ୱଚ୍ଛତା ବାବଦେ ସଚେତନ କରୁଛନ୍। ଆଜି ବିଧାୟକ ଇରାଶିଷ ଆଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ସ୍ୱଚ୍ଛତା ଅଭିଯାନଟି ସାମିଲ ହୋଇଥିଲେ। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ ଉତ୍ସବ ହୋଇଯାଇଛି। ଜିଲ୍ଲା ପରିଷଦର ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଆର୍ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ଉତ୍ସବର ଉଦ୍ଘାଟନ କରିଥିଲେ। ଜିଲ୍ଲାର ଗାଁ ଇଲାକାନ ମା ଆର୍ ଛୁଆମାନଙ୍କର କୁପୋଷଣ ଦୂର କରବାର ଦିଗେ ଭଲ କାମ କରୁଥିବାର ଭିନ୍ ଭିନ୍ ବ୍ଲକର ଅଙ୍ଗନବାଡ଼ି କର୍ମୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ମୋ ଜଙ୍ଗଲ ଜମି ଯୋଜନା ବାବଦ ଗୋଟିଏ କର୍ମଶାଳା ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଉଦ୍ଘାଟନ କରିଥିବା କର୍ମଶାଳାକେ ଜନଜାତି ଆର୍ ବନବାସୀମାନଙ୍କ ଜଙ୍ଗଲ ଜମି ଅଧିକାର ଗୋଷ୍ଠୀ ଜଙ୍ଗଲ ଆର୍ ଗୋଷ୍ଠୀ ସମ୍ବଲ ଅଧିକାର ବାବଦ ଜଙ୍ଗଲ ଆର୍ ରାଜସ୍ୱ ବିଭାଗ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଥିଲା। ବରଗଡ଼ ବୟନଶିଳ୍ପ ସମ୍ମିଳନୀ କକ୍ଷନ ଆଜି ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତା ହୋଇଥିବା ସଭାନ ଜିଲ୍ଲାର କେହିନି ଜାଗାନ ବିଲ୍ ଯେନ୍ତା କେନ୍ସି ମା ଆର୍ ଛୁଆ କୁପୋଷଣର ଶିକାର ନାଇଁ ହୁଅନ୍ ହେତାର ଉପରେ ଧ୍ୟାନ ଦେବାରକେ ଜୋର୍ ଦିଆଯାଇଥିଲା। ବୌଦ୍ଧ ଟାଉନ୍ହଲ୍ନ ଆଜି ନିଯୁକ୍ତି ମେଳା ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମେଳାର ଉଦ୍ଘାଟନ କରିଥିଲେ। ମେଳାଥି 319 ଜଣ ନିଜର ନାଁ ପଞ୍ଜୀକରଣ କରିଥିବାର ବେଳେ 15ଟା କମ୍ପାନୀ 159 ଜଣଙ୍କୁ ସିଧାସଳଖ ଆର୍ 8ଟା ସଂସ୍ଥା 120 ଜଣଙ୍କୁ ପ୍ରଶିକ୍ଷଣ ସାଙ୍ଗେ ନିଯୁକ୍ତି ଦେଇଛନ୍। ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ସୁନାବେଡ଼ା ଆର୍ ସୋସେନ ପଞ୍ଚାୟତର ଚୋକଟିଆ ଭୁଞ୍ଜିଆ ଜନଜାତି ଲୋକେ ଆଜି ନୂଆଖାଇ ଭେଟଘାଟ ପରବ ପାଳନ କରିଛନ୍। ସୁନାବେଡ଼ା ଅଭୟାରଣ୍ୟର 24ଟା ଗାଁ ଆର୍ ଆଖରପାଖର ଇଲାକାର ଚୋକଟିଆ ଭୁଞ୍ଜିଆ ଜନଜାତି ପରିବାରର ହଜାର ହଜାର ଲୋକ କାର୍ଯ୍ୟକ୍ରମଟି ସାମିଲ ହୋଇଥିଲେ। ବଙ୍ଗୋପସାଗରଟି ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବାର ବେଳେ ରାଜ୍ୟର ବଡ଼ଭାଗୀ ଇଲାକାନ ପାଗ ମେଘୁଆ ରହିବାର ସଙ୍ଗେ ଖୁବ୍ ଜାଗାନ ବର୍ଷା ହେଉଛି। ଏହି ସ୍ଥିତି ଆହୁରି 2-3 ଦିନ ତକ୍ ଜାରି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ସୂଚନା ଅନୁସାରେ ଆଇବାକାଲ ସକାଳ ତକ୍ ପଶ୍ଚିମ ଓଡ଼ିଶାର ସମ୍ୟଲପୁର ଦେବଗଡ଼ ଝାରସୁଗୁଡ଼ା ବରଗଡ଼ ସୁନ୍ଦରଗଡ଼ ନୂଆପଡ଼ା ବଲାଙ୍ଗୀର ଆର୍ ସୁବର୍ଣ୍ଣପୁର ଜିଲ୍ଲାର କେତେ ଜାଗାନ ଚଡ଼କ ମାରିକରି ବନ୍ୟା ବର୍ଷା ହେବାର ଆକଳନ କରାଯାଇଛି। মেক ইন ইন্ডিয়া অভিযানকে পুল্লা 10 বছর এই অভিযান দেশকে উৎপাদন আর উদ্ভাবনর শক্তি বনাবার দিকে ভারতীয়ঙ্কর সামূহিক সংকল্পকে দর্শাউছি কহিলে প্রধানমন্ত্রী খুব জলদি আ 25 লাখ মহিলাঙ্কু মিলবা সুভদ্রা যোজনার পহলা কিস্তি টঙ্কা কহিলে মুখ্যমন্ত্রী আইবাকাল ওড়িশা আসুচন বিজেপি রাষ্ট্রীয় অধ্যক্ষ আর কেন্দ্র স্বাস্থ্যমন্ত্রী জগত প্রকাশ নড্ডা আর পশ্চিম ওড়িশার জিল্লা মানকে আইবাকাল সকাল তক চড়ক মারিকি হইপারে বনিহা বর্ষা আজি আঞ্চলিক খবর ইনুশেষ হল যুফার।